ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ: ବିହାର, ଓଡ଼ିଶା ଓ ହରିୟାଣାରେ 11 ରାଜ୍ୟସଭା ଆସନ ନିର୍ବାଚନର ଫଳାଫଳ ପ୍ରକାଶିତ. ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ପ୍ରଯୁକ୍ତିବିଦ୍ୟା ଆଧାରିତ ପଦକ୍ଷେପ ଉପରେ ଗୁରୁତ୍ୱ. କେରଳମ୍ରେ ଆଜି ପହଞ୍ଚବେ ଖର୍ଚ୍ଚ ପର୍ଯ୍ୟବେକ୍ଷକ. ଲୋକସଭାରେ ଆଜି ରେଳ ମନ୍ତ୍ରଣାଳୟ ଅନୁଦାନ ଦାବି ଉପରେ ହେବ ଆଲୋଚନା. ଇରାନରେ ଥିବା ଭାରତୀୟଙ୍କ ପାଇଁ ପରାମର୍ଶବଳୀ ଜାରି କଲା ଭାରତୀୟ ଦୂତାବାସ. ଏବଂ ଫ୍ରାନ୍ସରେ ଆଜିଠାରୁ ଆରମ୍ଭ ହେଉଛି ଓର୍ଲିଆନ୍ସ ମାଷ୍ଟର୍ସ ସୁପର 300 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ. ବିହାର, ଓଡ଼ିଶା ଏବଂ ହରିୟାଣାରେ 11 ରାଜ୍ୟସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି. ବିହାରର ସମସ୍ତ 5 ରାଜ୍ୟସଭା ଆସନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ବିଜୟୀ ହୋଇଛି. ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରେ ବିଜେପିର ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଏବଂ ଶିବସେ ରାମ, ଜନତା ଦଳ ୟୁନାଇଟେଡ୍ର ନୀତିଶ କୁମାର ଓ ରାମନାଥ ଠାକୁର ଏବଂ ରାଷ୍ଟ୍ରୀୟ ଲୋକମୋର୍ଚ୍ଚାର ଉପେନ୍ଦ୍ର କୁଶୱାହ ଅଛନ୍ତି. ଏହି ନିର୍ବାଚନରେ ମହାଗଠବନ୍ଧନର ପ୍ରାର୍ଥୀ ପରାଜିତ ହୋଇଛନ୍ତି. ଓଡ଼ିଶାର 4 ଆସନ ମଧ୍ୟରୁ ବିଜେପି 2, ବିଜେଡି 1 ଏବଂ ଅନ୍ୟଟି ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଅକ୍ତିଆର କରିଛନ୍ତି. ବିଜେପିର ରାଜ୍ୟଶାଖା ସଭାପତି ମନମୋହନ ସାମଲ ଏବଂ ବର୍ତ୍ତମାନର ରାଜ୍ୟସଭା ସଦସ୍ୟ ସୁଜିତ କୁମାର, ବିଜେଡିର ସନ୍ତୃପ୍ତ ମିଶ୍ର ଏବଂ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି. ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ପରାସ୍ତ ହୋଇଛନ୍ତି. ଦଳୀୟ ହ୍ୱିପ୍କୁ ଅବମାନନା କରି ବିଜେଡି ଏବଂ କଂଗ୍ରେସ ବିଧାୟକ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ରାୟଙ୍କ ସପକ୍ଷରେ କ୍ରସ୍ ଭୋଟିଂ କରିଥିବା ଜଣାପଡ଼ିଛି. ହରିୟାଣାର 2 ରାଜ୍ୟସଭା ଆସନ ମଧ୍ୟରୁ ଗୋଟିଏ ବିଜେପି ଏବଂ ଅନ୍ୟଟି କଂଗ୍ରେସ ସପକ୍ଷରେ ଯାଇଛି. ବିଜେପିର ସଞ୍ଜୟ ଭାଟିଆ ଏବଂ କଂଗ୍ରେସର କରମବୀର ସିଂହ ବୌଦ୍ଧ ବିଜୟୀ ହୋଇଛନ୍ତି. 5 ଭୋଟ୍ ଅବୈଧ ଘୋଷଣା କରାଯାଇଛି. ସେଥିମଧ୍ୟରୁ କଂଗ୍ରେସର 4 ଏବଂ ବିଜେପିର 1 ଅନ୍ତର୍ଭୁକ୍ତ. ସ୍ୱାଧୀନ ପ୍ରାର୍ଥୀ ସତୀଶ ନନ୍ଦଲ ପରାଜିତ ହୋଇଛନ୍ତି. ପୂର୍ବରୁ ଗତମାସରେ ନିର୍ବାଚନ ପାଇଁ ଘୋଷଣା କରାଯାଇଥିବା 10 ରାଜ୍ୟର 37 ରାଜ୍ୟସଭା ଆସନ ମଧ୍ୟରୁ 26 ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି. ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନକୁ ସ୍ୱଚ୍ଛ ଏବଂ ଅବାଧ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ପ୍ରଯୁକ୍ତିବିଦ୍ୟା ଆଧାରିତ ପଦକ୍ଷେପ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି. ସମସ୍ତ ମତଦାନ କେନ୍ଦ୍ରରେ ୱେବ୍କାଷ୍ଟିଂକୁ ବାଧ୍ୟତାମୂଳକ କରାଯାଇଛି. ୱେବ୍କାଷ୍ଟିଂ ସମ୍ଭବ ନଥିବା ବୁଥ୍ରେ ପୁନଃ ନିର୍ବାଚନ ନେଇ ବିଚାର କରାଯାଇପାରେ ବୋଲି ନିର୍ବାଚନ ଆୟୋଗଙ୍କ ପକ୍ଷରୁ କୁହାଯାଇଛି. ରାଜ୍ୟରେ ଆୟୋଜିତ ହେବାକୁ ଥିବା ବଡ଼ ସମାବେଶ ଏବଂ ସମ୍ଭେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ଡ୍ରୋନ୍ ମାଧ୍ୟମରେ ତୀକ୍ଷ୍ଣ ନଜର ରଖାଯିବ. ରାଜ୍ୟର 55 ନିର୍ବାଚନ ମଣ୍ଡଳୀକୁ ସମ୍ଭେଦନଶୀଳ ଭାବେ ଚିହ୍ନଟ କରାଯାଇଛି. ନିର୍ବାଚନ ପରିସ୍ଥିତିକୁ ତଦାରଖ କରିବା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ କରାଯାଉଛି. ପ୍ରଥମଥର ପାଇଁ ଏକ ପର୍ଯ୍ୟବେକ୍ଷକ ପ୍ରକୋଷ୍ଠ ମଧ୍ୟ ପ୍ରସ୍ତୁତ କରାଯାଇଛି. 294 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜଣେ ଲେଖାଏଁ ସାଧାରଣ ପର୍ଯ୍ୟବେକ୍ଷକ ରହିବେ. କେରଳମ୍ ବିଧାନସଭା ନିର୍ବାଚନ ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଆଜି ସେଠାରେ ପହଞ୍ଚବେ. ପୂର୍ବ ବ୍ୟବସ୍ଥା ଅନୁଯାୟୀ ସ୍ୱଚ୍ଛ ତଥା ଅବାଧ ନିର୍ବାଚନକୁ ଦୃଷ୍ଟିରେ ରଖି କେରଳମ୍ରେ ଯଥେଷ୍ଟ ପୂର୍ବରୁ 40 ଖର୍ଚ୍ଚ ପର୍ଯ୍ୟବେକ୍ଷକ ପହଞ୍ଚବାର ବ୍ୟବସ୍ଥା ହୋଇଛି. ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟକଳାପ ଏବଂ ଖର୍ଚ୍ଚ ଉପରେ ତୀକ୍ଷ୍ଣ ନଜର ରଖାଯିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି. ପ୍ରାୟ 20 ପ୍ରବର୍ତ୍ତନ ସଂସ୍ଥାକୁ ଏଥିପାଇଁ ନିୟୋଜନ କରାଯାଉଛି. 85 ବୟସର ଅଧିକ ଭୋଟରଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି. ନିର୍ବାଚନ ପ୍ରକ୍ରିୟାରେ ଯୁବ ଭୋଟରଙ୍କ ଅଧିକ ଅଂଶଗ୍ରହଣକୁ ପ୍ରାଥମିକତା ପ୍ରଦାନ କରାଯାଇଛି. ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରସ୍ତୁତ ନିର୍ବାଚନ ଇସ୍ତାହାରକୁ 3 ମଧ୍ୟରେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି. ଲୋକସଭାରେ ଆଜି ରେଳ ମନ୍ତ୍ରଣାଳୟର ଅନୁଦାନ ଦାବି ଉପରେ ଅଧିକ ଆଲୋଚନା ହେବା ସହ ମତାମତ ଗ୍ରହଣ କରାଯିବ. ଆଲୋଚନାରେ ଅଂଶଗ୍ରହଣ କରି ଗତକାଲି ବିଜେପିର ଗଣେଶ ସିଂ କହିଛନ୍ତି, ଗତ 10 ମଧ୍ୟରେ ରେଳବାଇ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି. ନୂତନ ପ୍ରଯୁକ୍ତିବିଦ୍ୟା ପ୍ରଚଳନ ସହ ରେଳ ଯୋଗାଯୋଗ ମଧ୍ୟ ବ୍ୟାପକ ହୋଇଛି. 2013-14 ରେଳ ବଜେଟ୍ 63,000 କୋଟି ଥିବାବେଳେ ଏବେ ଏହା 2,78,000 କୋଟି ବୃଦ୍ଧି ପାଇଛି. ଆଲୋଚନା ଆରମ୍ଭ କରି କଂଗ୍ରେସର ତାରିକ ଅନୱାର ରେଳବାଇ କ୍ଷେତ୍ରରେ ଲକ୍ଷ୍ୟ ପୂରଣ କରିବାରେ ସରକାର ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି. ଅନ୍ୟପକ୍ଷରେ ରାଜ୍ୟସଭାରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟୟବରାଦ ବିଲ୍ 2026 ଆଗତ କରିବାର କାର୍ଯ୍ୟସୂଚୀ ରହିଛି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ.
ମୈଁ ସୁନୀଲ ପୁଲିସ କେ ପାସ୍ ଆକର ଆତ୍ମସମର୍ପଣ କରିଚୁକା ହୁଁ। ୟହାଁ ଅମକୁଲ 20 କ୍ୟାଡର ପୁଲିସ କେ ପାସ୍ ହୈ। सुक्रू दादा, शीला, रजिता, मेरा आपसे अनुरोध है कि आप पार्टी छोड़कर आ जाइए और दूसरों को पार्टी छोड़ते समय मत रोकिए, क्योंकि 31 मार्च 2026 के बाद सरकार आत्मसमर्पण स्वीकार नहीं करेगी। इसलिए पुलिस की गोली से मार जाने के बजाय आप सभी किसी भी गांव वालों के फोन नंबर से नीतू दादा को फोन करें। नीतू दादा और मैं स्वयं आपको लेने आएंगे और सुरक्षित तरीके से पुलिस के पास आत्मसमर्पण करवाएंगे। नीतू दादा का फोन नंबर 7815070531।
ଇରାନରେ ଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ପରାମର୍ଶବଳୀ ଜାରି କରାଯାଇଛି। ଦୂତାବାସ ସହ ବିନା ଆଲୋଚନାରେ କୌଣସି ସ୍ଥାନକୁ ଗସ୍ତ ନ କରିବାକୁ କୁହାଯାଇଛି। ଏପରିକି ଦୂତାବାସକୁ ସୂଚନା ପ୍ରଦାନ ନ କରି ଇରାନ ଛାଡ଼ିବାକୁ ଚେଷ୍ଟା କରୁଥିବା ଭାରତୀୟ ନାଗରିକ ଅତ୍ୟନ୍ତ ଗମ୍ଭୀର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି କୁହାଯାଇଛି। ଏଭଳି ସ୍ଥିତିରେ ଦୂତାବାସ ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଯିବା ସମ୍ଭବ ହେବ ନାହିଁ। ଦୂତାବାସ ପକ୍ଷରୁ କୁହାଯାଇଛି ଭାରତୀୟ ସମ୍ପ୍ରଦାୟଙ୍କ ସହ ନିୟମିତ ଯୋଗାଯୋଗ ରକ୍ଷା କରାଯାଇଛି ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯାଉଛି। ପରାମର୍ଶବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଭାରତୀୟ ନାଗରିକଙ୍କୁ ଦୂତାବାସ ପକ୍ଷରୁ ଅନୁରୋଧ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ତାଙ୍କର ଜର୍ମାନ, ସ୍ଲୋଭାକିଆ, ଗ୍ରୀକ୍ ଏବଂ ଡଚ୍ ପ୍ରତିପକ୍ଷଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଜର୍ମାନ ପ୍ରତିପକ୍ଷ ଜୋହାନ୍ ୱାଡଫୁଲେଙ୍କ ସହ ଆଲୋଚନା କାଳରେ ଶ୍ରୀ ଜୟଶଙ୍କର ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତି ନେଇ ମତ ବିନିମୟ କରିଛନ୍ତି। ଫ୍ରେଡ୍ରିଜ୍ ମର୍ଜଙ୍କ ଭାରତ ଗସ୍ତ ପରେ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ନେଇ ମଧ୍ୟ ଉଭୟ ପକ୍ଷ ଆଲୋଚନା କରିଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ଦେଇଥିବା ସୂଚନା ଅନୁଯାୟୀ ସ୍ଲୋଭାକିଆ ରାଷ୍ଟ୍ରପତି ପିଟର ପେଲଗ୍ରିନ୍ଙ୍କ ଭାରତ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଗତିଶୀଳ କରିଛି। ସ୍ଲୋଭାକିଆ ବୈଦେଶିକ ମନ୍ତ୍ରୀ ଜୁରାଜ ବ୍ଲାନର୍ଙ୍କ ସହ ଆଲୋଚନା କାଳରେ ଉଭୟ ନେତା ଉତ୍ପାଦନ, ପ୍ରତିରକ୍ଷା ଏବଂ ମହାକାଶ କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରିବା ନେଇ ମତ ବିନିମୟ କରିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି ଗ୍ରୀକ୍ ପ୍ରତିପକ୍ଷ ଜିଓର୍ଗୋସ୍ ଜେରେପିଟ୍ରିଏଟିସ୍ ଏବଂ ଡଚ୍ ବୈଦେଶ ମନ୍ତ୍ରୀ ଟମ୍ ବେରେଣ୍ଡେସନ୍ଙ୍କ ସହ ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ଆକାଶବାଣୀରେ ପ୍ରସାରିତ ହେଉଥିବା ପଦ୍ମ ପୁରସ୍କାର ବିଜୟୀ ବିଜେତାଙ୍କ ସହ ଧାରାବାହିକ ଆଲୋଚନା କ୍ରମରେ ଆଜି ଚିରଞ୍ଜିଲାଲ ଯାଦବଙ୍କ ସହ ସାକ୍ଷାତକାର କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ହସ୍ତକଳା କ୍ଷେତ୍ରରେ ଶ୍ରୀ ଯାଦବ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ। ସାକ୍ଷାତକାର କାର୍ଯ୍ୟକ୍ରମଟି 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ 9:10 ପ୍ରସାରଣ କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। 98ତମ ଏକାଡେମୀ ପୁରସ୍କାର ସମାରୋହରେ ୱାନ୍ ବ୍ୟାଟଲ୍ ଆଫ୍ଟର ଆନାଦର ଚଳଚ୍ଚିତ୍ର ଚଳିତ ବର୍ଷ ଶ୍ରେଷ୍ଠ ଚଳଚ୍ଚିତ୍ରର ମାନ୍ୟତା ପାଇଛି। ଲସ୍ ଆଞ୍ଜେଲସ୍ର ଡଲ୍ବି ଥିଏଟରଠାରେ ଆୟୋଜିତ ସମାରୋହରେ ଏହି ଚଳଚ୍ଚିତ୍ର 6 ପୁରସ୍କାର ପାଇଛି। ସିନର୍ସ ଚଳଚ୍ଚିତ୍ର 4 ପୁରସ୍କାର ପାଇଛି। ୱାନ୍ ବ୍ୟାଟଲ୍ ଆଫ୍ଟର ଆନାଦର ଶ୍ରେଷ୍ଠ ଚଳଚ୍ଚିତ୍ର ସହିତ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମଧ୍ୟ ହାସଲ କରିଛି। ସିନର୍ସ ଚଳଚ୍ଚିତ୍ର ପାଇଁ ମାଇକେଲ୍ ବି ଜୋର୍ଡାନ୍ ଶ୍ରେଷ୍ଠ ଅଭିନେତା ଏବଂ ଜେସି ବଫ୍ଲେ ହାମ୍ନେଟ୍ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୀତ ହୋଇଛନ୍ତି। ଚଳିତ ସଂସ୍କରଣରେ ଭାରତୀୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନ୍ସ ଓସ୍କାର ବିଜେତା ଜାଭିୟର ବାରାଡେମ୍ଙ୍କ ସହ ମିଳିତ ଭାବେ ସର୍ବୋତ୍ତମ ଆନ୍ତର୍ଜାତିକ ଫିଚର ଫିଲ୍ମ ପାଇଁ ପୁରସ୍କାର ପ୍ରଦାନ କରିଥିଲେ। ଫ୍ରାନ୍ସରେ ଆଜିଠାରୁ ଓର୍ଲିଆନ୍ସ ମାଷ୍ଟର୍ସ 300 ସୁପର ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଛି। ଏଥିରେ ଭାରତର କିଦମ୍ବି ଶ୍ରୀକାନ୍ତ, ଆୟୁଷ ସେଠୀ ଏବଂ ତନ୍ଭି ଶର୍ମାଙ୍କ ସମେତ ପ୍ରମୁଖ ଖେଳାଳିମାନେ ଅଂଶଗ୍ରହଣ କରୁଛନ୍ତି। ପୁରୁଷ ସିଙ୍ଗଲ୍ସ ବର୍ଗର ପ୍ରଥମ ରାଉଣ୍ଡରେ କିଦାମ୍ବି ଶ୍ରୀକାନ୍ତଙ୍କର ଡେନମାର୍କର ମ୍ୟାଗ୍ନସ୍ ଜୋହାନ୍ସେନ୍ସଙ୍କ ସହିତ ମୁକାବିଲା ହେବାକୁ ଥିବାବେଳେ ଆୟୁଷ ସେଟ୍ଟି ନିଜର ପ୍ରାରମ୍ଭିକ ମ୍ୟାଚ୍ରେ ଚାଇନିଜ୍ ତାଇପେଇର ଲି ଚିଆ ହାଓଙ୍କୁ ଭେଟିବେ। ସେହିଭଳି କିରଣ ଜର୍ଜ ଏହି ବର୍ଗରେ ପ୍ରଥମ ମ୍ୟାଚ୍ରେ ଜାପାନର କେଣ୍ଟା ନିଶିମୋଟାଙ୍କ ସହିତ ମୁକାବିଲା କରିବେ। ମିଳିତ ବର୍ଗରେ ତନିଷା କ୍ରାଷ୍ଟୋ ଏବଂ ଧ୍ରୁବ କପିଳା ଓ ରୋହନ କପୁର ଓ ରିତ୍ଭିକା ଶିଭାନୀ ଗଡ୍ଡେ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। କାନ୍ଧ ଯନ୍ତ୍ରଣା ଯୋଗୁଁ ଏଚ୍ଏସ୍ ପ୍ରଣୟ ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ବିହାର, ଓଡ଼ିଶା ଏବଂ ହରିୟାଣାର 11 ରାଜ୍ୟସଭା ଆସନ ନିର୍ବାଚନର ଫଳାଫଳ ପ୍ରକାଶିତ। ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ପ୍ରଯୁକ୍ତିବିଦ୍ୟା ଆଧାରିତ ପଦକ୍ଷେପ ଉପରେ ଗୁରୁତ୍ୱ। କେରଳମ୍ରେ ଆଜି ପହଞ୍ଚିବେ ଖର୍ଚ୍ଚ ପର୍ଯ୍ୟବେକ୍ଷକ। ଲୋକସଭାରେ ଆଜି ରେଳ ମନ୍ତ୍ରଣାଳୟ ଅନୁଦାନ ଦାବି ଉପରେ ହେବ ଆଲୋଚନା। ଇରାନରେ ଥିବା ଭାରତୀୟଙ୍କ ପାଇଁ ପରାମର୍ଶବଳୀ ଜାରି କଲା ଭାରତୀୟ ଦୂତାବାସ ଏବଂ ଫ୍ରାନ୍ସରେ ଆଜିଠାରୁ ଆରମ୍ଭ ହେଉଛି ଓର୍ଲିଆନ୍ସ ମାଷ୍ଟର୍ସ ସୁପର 300 ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟ। ସମ୍ବାଦ ଶେଷ ହେଲା।